ଶୁଣୁଛନ୍ତି କେବଳ ଓଡ଼ିଆ ଗୀତ ବାଜୁଥିବା ଓଡ଼ିଶାର ପ୍ରଥମ ଏଫ୍ଏମ୍ ଷ୍ଟେସନ 91.9 ସାର୍ଥକ ଏଫ୍ଏମ୍, ଏଥର ଜମିଲା। ଫ୍ରେଣ୍ଡସ୍, ମୁଁ ଆର୍ଜେ ସୋମାନ ଆପଣଙ୍କୁ ସ୍ୱାଗତ କରୁଛି ଆଜିର ମର୍ଣ୍ଣିଂ ଜଲସା ଶୋକୁ। ଫ୍ରେଣ୍ଡସ୍, ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ମାନେ ୱାର୍ଲଡ ଏନ୍ଭାୟରମେଣ୍ଟ ଡେ। ଏଇ ୱାର୍ଲଡ ଏନ୍ଭାୟରମେଣ୍ଟ ଡେରେ ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। ଗଛ ତଳେ ଛିଡ଼ା ହେଇ ଯେମିତି ପ୍ରେମ କରୁଛନ୍ତି, ଗଛକୁ ସେମିତି ପ୍ରେମ କରନ୍ତୁ। ତେବେ ଏହି ସ୍ପେଶାଲ ଡେରେ ଚାଲନ୍ତୁ ମୁଁ ଶୁଣେଇ ଦେବି ଆପଣଙ୍କୁ ଏହି ସୁନ୍ଦର ଟ୍ରାକ୍ଟି। ତେବେ ଷ୍ଟିକ୍ ଅନ୍ ଟୁ 91.9 ସାର୍ଥକ ଏଫ୍ଏମ୍, ଏଥର ଜମିଲା।